भगवती वासुदेवाय, ॐ नमो भगवती वासुदेवाय, ॐ नमो भगवती वासुदेवाय। ଯେତେବେଳେ ଅସୁରଗଣ ଭଗବାନଙ୍କର ଦେବତାଗଣ ଭଗବାନଙ୍କର ସ୍ମରଣ କଲେ ଭଗବାନ ହରିଙ୍କର, ସେତେବେଳେ ଭଗବାନ ହରି ଯେ କି ସ୍ମରଣବତ୍ସଳ ଭକ୍ତବତ୍ସଳ, ସେ ଦେବତାମାନଙ୍କର ବିଷନ୍ନ ତା ଦେଖି ସେମାନଙ୍କୁ କହିଲେ, କିଛି ଦୁଃଖ କର ନା, ମୁଁ ମୋର ମାୟା ଶକ୍ତି ବଳରେ ସେ ଦାନମାନଙ୍କୁ ଅସୁରମାନଙ୍କୁ ମୋହିତ କରିବି, ଆଉ ତୁମେ କୌଣସି ପ୍ରକାର କଳହ ସୃଷ୍ଟି କର ନା, ମୁଁ ତୁମମାନଙ୍କର କାମନା ପୂରଣ କରି ତୁମମାନଙ୍କୁ ଏ ନେକ୍ଟାର ଅମୃତ ଦେବି। ଏ ହେଲା ସବୁର ଅର୍ଥ। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ହେ ମହାରାଜ, ଭଗବାନ ହରି ଏପରି କହିବା ପରେ ଅସୁରମାନଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଗଲା ସେ ଅମୃତ ପାଇଁ। ଜଣେ କହୁଛି ତୁମେ ନେଇପାରିବ ନା, ମୁଁ ଆଗ ପିଇବି, ଆଉ ଜଣେ କହୁ ନା ମୁଁ ଆଗ ପିଇବି, ଏପରି ସେମାନଙ୍କ ଭିତରେ କଳା ସୃଷ୍ଟି ହେଲା। ଏହା ଶ୍ଳୋକର ଅର୍ଥ। କର୍କଟ ଭାଇ ସିଂହ ପ୍ରଭୁପା ଯାହା କହୁଛନ୍ତି ତାର ଓଡ଼ିଆ ଅନୁବାଦ କହୁଛି, ଇଏ ହେଉଛି କଳହ କରିବା ପରସ୍ପର ମଧ୍ୟରେ, ଇଏ ହେଉଛି ଅସୁରମାନଙ୍କର ଲକ୍ଷଣ। ଯେଉଁମାନେ ଅସୁର, ଯେଉଁମାନେ ଅଭକ୍ତ, ସେମାନେ ଚାହାନ୍ତି ସେମାନଙ୍କର ଇନ୍ଦ୍ରପ୍ରୀତି ପ୍ରଥମେ ସେ ଚାହାନ୍ତି, ଆମେମାନେ କେମିତି ପ୍ରଥମେ ଇନ୍ଦ୍ରପ୍ରୀତି କରିବା। କିନ୍ତୁ ଯେଉଁମାନେ ଭକ୍ତ ସେମାନେ ଭଗବାନଙ୍କର ପ୍ରୀତି, ଭଗବତୀ ଇନ୍ଦ୍ରପ୍ରୀତି ଚାହାନ୍ତି, ସ୍ୱ ଇନ୍ଦ୍ରପ୍ରୀତି ଚାହାନ୍ତି ନା। ଏ ହେଉଛି ଭକ୍ତ ଅଭକ୍ତ ମଧ୍ୟରେ ତଫାତ୍। ଏ ଭୌତିକ ଜଗତରେ ଅଧିକାଂଶ, ଆଜିକାଲି କଳି ଯୁଗରେ ଅଧିକାଂଶ ଅଭକ୍ତ ଅସୁର ନାନ୍ଦି ବହୁତ, ତେଣୁ ସେମାନେ ବରାବର ନିଜ ଭିତରେ ପ୍ରତିଯୋଗିତା କରୁଛନ୍ତି, ଯୁଦ୍ଧ କରୁଛନ୍ତି, କଳହ କରୁଛନ୍ତି ସେମାନଙ୍କର ଇନ୍ଦ୍ରପ୍ରୀତି ନିମିତ୍ତ। ସେଥିପାଇଁ ଯଦି ଅସୁରମାନଙ୍କୁ, ଏ ଅଭକ୍ତମାନଙ୍କୁ ଯଦି ଭକ୍ତ ନ କରାଯିବ, କୃଷ୍ଣ ଚେତନଶୀଳ ନ କରାଯିବ, ସେମାନଙ୍କୁ ଉପଯୁକ୍ତ ତାଲିମ ନ ଦିଆଯିବ କିପରି ଭଗବାନଙ୍କର ଇନ୍ଦ୍ରପ୍ରୀତି କରିବାକୁ ହେବ, ତାହେଲେ ସମଗ୍ର ମାନବ ସମାଜ, କୌଣସି ସମାଜରେ ଏପରିକି ଦେବତା ସମାଜରେ ମଧ୍ୟ କେବେ ଶାନ୍ତି ସମୃଦ୍ଧିର କଥା ଚିନ୍ତା କରାଯାଇପାରିବ ନା। ଦେବତାଗଣ ବା ଭକ୍ତଗଣ ଭଗବାନଙ୍କର ପାଦ ପଦ୍ମରେ ଆଶ୍ରିତ ହୋଇଥାନ୍ତି, ତେଣୁ ଭଗବାନ ସର୍ବଦା ସେମାନଙ୍କର କାମନା ପୂରଣ କରିବା ପାଇଁ ଚେଷ୍ଟିତ ଥାନ୍ତି। ଯେତେବେଳେ ଅସୁରଗଣ ନିଜ ନିଜର ଇନ୍ଦ୍ରିୟ ପ୍ରୀତି ନିମିତ୍ତ ପରସ୍ପର ମଧ୍ୟରେ ଯୁଦ୍ଧ କଳହରେ ବ୍ୟାପି ଦେଉଛନ୍ତି, ସେତେବେଳେ ଭକ୍ତଗଣ ଭଗବତୀ ଇନ୍ଦ୍ରିୟ ପ୍ରୀତି ନିମନ୍ତେ ସେବାରେ ନିଯୁକ୍ତ ଥାନ୍ତି, ଭଗବାନଙ୍କ ସନ୍ତୋଷ ବିଧାନ ନିମିତ୍ତ। ତେଣୁ ଆମର କୃଷ୍ଣ ଚେତନା ଆନ୍ଦୋଳନ ସଭ୍ୟଗଣଙ୍କୁ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀମଦେ ଶ୍ରୀଭକ୍ତି ବେଦାନ୍ତ ସ୍ୱାମୀ ଆଜି ମହାରାଜ ଚେତାବନୀ ଶୁଣି କହୁଛନ୍ତି, ଏ ଦିଗରେ ଏ ସୋସାଇଟି ଆନ୍ଦୋଳନ ସଭ୍ୟଗଣ ବଡ଼ ସାବଧାନ ହେବା ଉଚିତ, ସେମାନେ ଯେପରି ପରସ୍ପର ମଧ୍ୟରେ କଳହ ନ କରନ୍ତି, ତା ନହେଲେ ତାଙ୍କର ଯେଉଁ ପ୍ରଚାର, କୃଷ୍ଣ ଚେତନା ଆନ୍ଦୋଳନ ପ୍ରଚାର, ଏ ସଫଳ ହେବ ନା। ଏ ହେଲା ଆମର ପ୍ରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେବ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜଙ୍କର ଭାଷ୍ୟ। ପାଣ୍ଡବ ମାଙ୍କ ଜୀବନରେ କେତେ ବିପଦ ଆସିଛି, ବିଷ ଲଡ଼ୁ ଦିଆ ହେଇଛି, ଲାକ୍ଷାଗୃହରେ ଗୋଟେ ଲାକ୍ଷାଗୃହ କରିକିରି ପ୍ରତି କରିଦେଲେ, ପୋଡ଼ିକିରି ମାରି ଯାଇ ଧ୍ୱଂସ କରିଦେବେ ବୋଲି ବିରାଟ ଭୟଙ୍କର ଯୁଦ୍ଧ, କୁରୁସଭାରେ କେତେ ଜିଙ୍ଗାସ କରାଯାଇଛି, ଦ୍ରୌପଦୀ ଉପରେ କେତେ ଅତ୍ୟାଚାର କରାଯାଇଛି, ଭୟଙ୍କର ଯୁଦ୍ଧ, ବନବାସ ଦଣ୍ଡ ହେଇଛି, କପଟପାସା ଖେଳ ହେଇଛି, ବନବାସ ଦଣ୍ଡ ହେଇଛି, ଭୟଙ୍କର ଯୁଦ୍ଧ, କୁରୁକ୍ଷେତ୍ର ଯୁଦ୍ଧ କରିବା ପାଇଁ ପଡ଼ିଛି, ଅସ୍ୱସ୍ଥାନା ଦ୍ରୋଣପୁତ୍ର ଅସ୍ୱସ୍ଥାନା ବ୍ରହ୍ମାସ୍ତ୍ର ପେଶିଛି ତାଙ୍କର ବଂଶ ଧ୍ୱଂସ କରିଦେବା ପାଇଁ, କମ୍ ଦଣ୍ଡ କମ୍ କଥା। କିନ୍ତୁ ହରି ରକ୍ଷତି, ଭକ୍ତକୁ ହରି ଭଗବାନ ହରି ରକ୍ଷା କରନ୍ତି, ଭଗବାନ ହରି ଭକ୍ତକୁ ସର୍ବଦା ରକ୍ଷା କରନ୍ତି ତାଇ କୁହାଯାଇଛି। ଭଗବାନଙ୍କର ସୁଦର୍ଶନ ଚକ୍ର ସେ ଭକ୍ତକୁ ରକ୍ଷା କରନ୍ତି, ତେଣୁ ସର୍ବଦା ସୁରକ୍ଷିତ ହେଇଛନ୍ତି। ଏ ସମସ୍ତ ବିପଦ ସତ୍ତ୍ୱେ ତା ଭକ୍ତ ଯେତେବେଳେ ସମ୍ପୂର୍ଣ୍ଣ ରୂପେ ଭଗଚରଣାରବିନ୍ଦରେ ପ୍ରପନ୍ନ ହେଇଥାଏ ସେତେବେଳେ ଭଗବାନ ସୁରକ୍ଷା। କର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜନ୍ତଂ ସର୍ପାପେଭ୍ୟ ମୁଖିଷ୍ୟାମି ମା ସୁଜା। ଶେଷ କଥା ଶୁଣିଛନ୍ତି ଭଗବାନ କୃଷ୍ଣ, ତାଙ୍କର ଗୀତା ବାଣୀ ଯେତେବେଳେ ଦେଉଛନ୍ତି ସମ୍ମୁଖ ନିଃସୃତ ବାଣୀ, ଶେଷ କଥା ଶୁଣିଛନ୍ତି। ସବୁକିଛି ଛାଡ଼ି ମୋ ଚରଣରେ ଆସିତ ହୁଅ, ତେଣୁ ସେ କଥା ବଳପୂର୍ବକ ଝିଙ୍କି ନେଇଗଲେଣି ଯେତେବେଳେ ଅମୃତ କଳସଟାକୁ ଅସୁରମାଣୀ ଦେବତାମାନେ ଆଉ କ'ଣ କରିବେ, ସେମାନେ ତ ବଡ଼ ବଡ଼ୁଆ ହେଇଛନ୍ତି। ତେଣୁ ଭଗବଚରଣ ଅରବିନ୍ଦରେ ଭଗବାନ ହରିଙ୍କର ପାଦ ଅରବିନ୍ଦରେ ଆସିତ ହେଲେ ତେଣୁ ଭଗବାନ ହରି ବର୍ତ୍ତମାନ ଆଶ୍ୱାସନା ଦେଉଛନ୍ତି, କଳହ କର ନା, ତୁମେ କଳି କର ନା, ତୁମେ କଳି କର ନା, ମୁଁ ତାଙ୍କୁ ମୋ ମାୟା ଶକ୍ତି ବଳରେ ମୋହିତ କରି ତାଙ୍କଠୁ ନେଇ ଆସି ତୁମକୁ ଦେବି ଆଶ୍ୱାସନା। ହଁ, ଭକ୍ତକୁ ସର୍ବଦା ରକ୍ଷା କରନ୍ତି। ଠାକୁର ମହାଜନ, ମହାଜନ ଯେଇ କହ ସେ ସତ୍ୟମାନି, ମହାଜନ ଯେ ନଗତ ସପନ୍ଥା, ସାଧୁ ମହାଜନଙ୍କ କଥା ସତ୍ୟ, ସିଦ୍ଧାନ୍ତ ବାକ୍ୟ ଅଭ୍ରାନ୍ତ, ସତ୍ୟ ଅଭ୍ରାନ୍ତ, କିଛି ଭୁଲ ଦରକାର ନାହିଁ। ତେଣୁ ସେଥିପାଇଁ ତାହାକୁ ଭଗବାନ ରକ୍ଷା କରିବେ, ତାକୁ କିଏ ମାରିପାରିବ? ଯେତେ କୁଟ, ଯେତେ କପଟ, ଯେତେ ପ୍ରକାର କୁଟକାପଟ୍ୟ କଲେ ସୁଦ୍ଧା ଯାହା କହନ୍ତି ସେ ଟାକ୍ଟିକ୍ସ, କୂଟନୀତି ପ୍ରୟୋଗ କଲେ ସୁଦ୍ଧା, ପେଞ୍ଚ ପାଞ୍ଚ କଲେ ସୁଦ୍ଧା, ଯାହାକୁ ଭଗବାନ ରକ୍ଷା କରିବେ ଯେ ଭଗବତ ଚରଣ ଅରବିନ୍ଦରେ ସମ୍ପୂର୍ଣ୍ଣ ଆଶ୍ରିତ ହୋଇଛି, ତାହେଲେ କିଏ କ'ଣ କରିପାରିବ? ତା କେହି କିଛି କରିପାରିବନି। ସେଥିପାଇଁ ଦେବତାମାନେ ତ ସମ୍ପୂର୍ଣ୍ଣ ରୂପେ ଭଗବାନ ହରିଙ୍କର ପଦ ଅରବିନ୍ଦରେ ବିଷମ ନେଇକରି ଆଶ୍ରିତ ହୋଇଗଲେ, ସେ ତାଙ୍କୁ ଆଶ୍ୱାସ ନେଇ କିଛି ଚିନ୍ତା କରନା, କଳହ କର ନା, କଳି କରିବା ଦରକାର। ଯେଉଁମାନେ ଭକ୍ତ ସେମାନେ କଳହ କରନ୍ତି ନା, ଅଭକ୍ତ କ'ଣ ଅସୁର କ'ଣ କଳହ କରନ୍ତି। ଏ କଳି ଯୁଗ, କଳି ଯୁଗରେ କଳହ ରହିଛି, ଦୁଇ ପକ୍ଷରେ କଳି, ଦୁଇ ପକ୍ଷରେ କଳହ, ଏଇ କଳି ଯୁଗ, ଏ କଳି ଯୁଗର କଥା। ତେଣୁ ସେଥିପାଇଁ କଳହକୁ ଏଡ଼େଇବାକୁ ପଡ଼େ। ଭକ୍ତଗଣ କଳହରେ ବ୍ୟାପୃତ ହୁଅନ୍ତି ନା। ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେବ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ସେଥିପାଇଁ କହିଛନ୍ତି, ଚେତାବନୀ ଦେଇଛନ୍ତି, ଦି ମେମ୍ବର୍ସ ଅଫ୍ ଦି କୃଷ୍ଣ କନସିୟସନେସ୍ ସୋସାଇଟି। ଏହି କୃଷ୍ଣ ଚେତନା ଆନ୍ଦୋଳନରେ ଯେଉଁମାନେ ସଭ୍ୟ ଅଛନ୍ତି, ପ୍ରଚାର କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଚେତାବନୀ ଦିଆହେଉଛି, ସେମାନେ ପରସ୍ପର ଭିତରେ କଳହ କରିବେ ନା। ଦି ମେମ୍ବର୍ସ ଅଫ୍ କୃଷ୍ଣ କନ ମୁଭମେଣ୍ଟ ମଷ୍ଟ ବି ଆଲର୍ଟ ଇନ୍ ଦିସ୍ ରିଗାର୍ଡ ଇନ୍ ଦିସ୍ ପଏଣ୍ଟ ଦିସ୍ ନଟ୍ କ୍ୱାର ଆମଙ୍ଗ ଦେମ୍ସେଲ୍ଭସ୍ ନଟ୍ କ୍ୱାର then they are preaching of Krishna consciousness movement will be successful, otherwise no success। Founder Acharya Srimad Bhakti Vedanta Swami Prabhupada Maharaj gives you this caution, makes you alert, members of Krishna consciousness society don't quarrel among themselves। Now Bhagavan Hari told demigods, don't quarrel, I'll take care of ଖଳି ଯୁଗରେ ଶ୍ରୁତି ବିରୋଧୀ ଯୁଗ, କେହି ଏ ଶ୍ରୌତ ବାଣୀକୁ ଶ୍ରବଣ କରୁନାହାନ୍ତି। ଭାଗବତର ବାଣୀ କିଏ ଶୁଣୁଛି? କ୍ଷେତ୍ରଣ ଶୁଣୁଛନ୍ତି, ସବୁ କଳିର ଚେଲା ହେଇଛନ୍ତି ନା, ଖଳି ପ୍ରଭାବରେ ପ୍ରଭାବିତ ହେଇଛନ୍ତି। ହଁ, ଆତ୍ମନିବେଦନ କ୍ଷେତ୍ରଣ କରୁଛନ୍ତି, ଶ୍ରୁତି ବିରୋଧୀ ଯୁଗରେ ଦମ୍ଭ ହେଉଛି, ମହାପ୍ରଭାତ ହାମ୍ବାଡ଼ା 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 ହେ ଆଇ ଆମ୍ ଗ୍ରେଟ ସେ କଳି ଯୁଗରେ ଶ୍ରବଣ କୀର୍ତ୍ତନ ଆସେ। Two parties, two groups, fight. Two nations, fight. What's going on? This is the Kali Yuga. Dvipakshiya dvanda, no unity. Aikya nahi, aikya nahi. Tenu ye bani sunibaku padiva. Bhagavan kare katha sunibaku padiva. You have to hear this. That Krishna says, what Lord Hari says, don't call. Don't quarrel. Now, the demons began quarreling among themselves now. Hey, I'll drink first. No, me. Back. No, me. Now they're quarreling among themselves. Wonderful. Devotees don't quarrel. You understand? Yeah. Have patience. Dharjana. ଭାଗବତ ଦ୍ୱାଦଶସ୍କନ୍ଧ କଳିଯୁଗ ବିବରଣ କୁହାଇଛି। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପରିକିତ ମହାରାଜ, କଳୌ ନ ରାଜନ୍ ଜଗପାଂ ପରଂ ଗୁରୁଂ ତ୍ରିଲୋକନାଥାନ ପାଦ ପଙ୍କଜଂ ପ୍ରାୟେଣ ମର୍ତ୍ତ୍ୟା ଭଗବନ ମଚ୍ୟୁତଂ ଯକ୍ଷନ୍ତି ପାଷଣ୍ଡ ବିଭିନ୍ନ ଚେତସ। ଦ୍ୱାଦଶସ୍କନ୍ଧ ଭାଗବତ, ଶ୍ରୀମଦ ଭାଗବତର ଗଭୀର ଅର୍ଥପୂର୍ଣ୍ଣ ବଚନଟି ଶୁଣ। ଆମ ସମସ୍ତ ଦୁଃଖର କାରଣ ଆମେ ବୁଝିପାରିବା ଏଇଥିରେ। ସମ୍ପ୍ରଦାୟ ଦୀକ୍ଷା ଲାଭ କରି ଅର୍ଚ୍ଚନ ମାର୍ଗରେ ପ୍ରବେଶ କରି ମଧ୍ୟ ପ୍ରେମ ଲାଭ କରିପାରୁନି। ନାନା ଶାସ୍ତ୍ର ଅଧ୍ୟୟନ ଅଧ୍ୟାପନା କରି ସୁଦ୍ଧା ଆମର ବିଶୁଦ୍ଧା କୃଷ୍ଣମତୀ ଜନ୍ମୁ ନାହିଁ ବାପା। ଅନେକ ବ୍ରତ ଆଦି ଆଚରଣ କରି ସୁଦ୍ଧା ଆମର ନିର୍ମଳ ଭକ୍ତି ଲାଭ ହଉନି। গোস্বামী কূলরে জন্মগ্রহণ করি সুদ্ধা আমি গৌরভক্তি অর্জন করি পারিলু না। অভ্যাগত বৈষ্ণব নিকটরু ভেক ধারণ করি সুদ্ধা আমি কেবল সংসার উপাসনা করুছে, মায়া ভজন করুছে, কৃষ্ণ ভজন করু না। না কোন ভূপতি ঠিক না? না মিছ কথা নাই, মায়া ভজন করুছে, কৃষ্ণ ভজন হউনি। সংসার উপাসনা করুছে, কলি হি আমার সমস্ত উৎপাতর একমাত্র কারণ হই আমাকে বঞ্চনা করেছি। শ্রীকৃষ্ণ সমস্ত উপাস্য দেবতার উপাস্য এবং জগতর পরম গুরু, কৃষ্ণ উপাসনা সমস্ত জীবর সর্বকালিক কর্তব্য। হলে সুদ্ধা জীব সকল কণ করছেন, কলিকালে পাষণ্ড মত পাষণ্ড প্রবৃত্তি দ্বারা চালিত হই তাহলে প্রায় ভুলি যাচ্ছেন, তৎপ্রতি অকৃত্রিম ভক্তি ধর্ম আচরণ করে না। এ শ্লোকর এই অর্থ, এ অর্থ এ শ্লোকর অর্থ অন্য এক শ্লোকর রূপান্তর ভাবে কথিত হয়েছে, যথা পরবর্তী শ্লোকরে দ্বাদশ স্কন্ধ ভাগ তৃতীয় অধ্যায় পরবর্তী শ্লোকরে কথা হচ্ছে, জন্নাম ধেয়ম নিয়মাণ আতুর প্রথম স্খলন বিবস গৃহন প্রমাণ বিমুক্ত কর্মার গড় উত্তমাঙ্গতি প্রাপ্নতি যক্ষন্তি নাতং কলৌ জনা। এই শ্লোক সংসারি জীব সর্বদা মৃয়মাণ দুঃখরে আতুর, যেউঁ পরম পুরুষ শ্রীকৃষ্ণ নাম অতীত স্খলিত বা বিকল হই উচ্চারণ কলে মৃয়মাণ জীব সমস্ত কর্মবন্ধন মুক্ত হই উত্তমাগতি লাভ করে। হায় কলিকালে সেমানে সে পুরুষঙ্কর নাম যজন দ্বারা একমাত্র যজ্ঞরে তাহাকে উপাসনা করুনাহান্তি করন্তি না। মূল তাৎপর্য হলা কর্ম হি জীবনর বন্ধন, সে বন্ধনর মুক্ত হওয়া নিমিত্ত নাম সংকীর্তন একমাত্র উপায়, কলৌত হই কীর্তন। কেবল জ্ঞান জীবর গতি নুহে, ভক্তি হি জীবর উত্তমাগতি। কলি এ প্রকার ধর্মবন্ধু জীবর শত্রু যে সে কলিকালের জীবনকে সংকীর্তন রূপ নির্মল ধর্মরে স্থির হওয়াকে দিয়ে না, দিয়ে না। কলি পুণি পশুছি মহাপ্রভুঙ্কা আন্দোলন ভিতরে, কলি কি সমান ভারি ধূর্ত অছি। এ কলি সংকীর্তনকে কলিকালের একমাত্র ঔষধ বলিত কীর্তন করা যাইছে, কলর্দোষ নিধি রাজনাস্তি এক মহান গুণ কীর্তন দেব কৃষ্ণস্য মুক্ত সঙ্গ হরম ভজিত। এ দ্বাদশ স্কন্ধরে কুহাইছে মতে কলি সমস্ত দোষর সমুদ্র। হলে সুদ্ধা কলিকালে গোটিয়ে মহান গুণ অছি, কৃষ্ণ কীর্তন কলে সহসা জীব মুক্ত সঙ্গ হই পরাভক্তি লাভ করিব। এ গুণটাই অছি। বর্তমান দেখ শাস্ত্র কইছন্তি সমস্ত উপায় পরিত্যাগ করি জীব কলিরে কেবল হরিনাম কীর্তন করিবে, কলৌত হরি কীর্তন। শাস্ত্র পুণি কৌছন্তি কলিরে জীব কৃষ্ণ কীর্তন করি উপাসনা প্রায় করে না। ই কোন পরস্পর বিরুদ্ধ কথা কি, ইয়ার কারণটা কি? কারণটা কলি কথা কৌছন্তি পুণি সে কথা কৌছন্তি মনুষ্যর সংকল্প বিকল্প আত্মক মন, এ দুষ্ট মনর কাণ্ড। এ সংকল্প বিকল্প আত্মক মন বিষয় বিচার করি কর্তব্য কর্তব্য স্থির করে মোর কোটা দরকার আছে, কিন্তু চিত্ত প্রবৃত্তি অপরাজিত হই প্রেয় বিষয়ের ধাম্মা নউচি, শ্রেয় বিষয়ের কেতে জনকর মন ধাম্মা, বিবেককে স্থির করিবাকু দিয়ে না। অনেক বিদ্যাভ্যাস করি এবং সজ্জন মানক উপদেশ শ্রবণ করি জানি পারন্তি যে মদ্যপান মাংস ভোজন করিবা মন্দ, কিন্তু লালসা ক্রমে এ সমস্ত কার্যর বিরত হই পারে না, পারে না। শাস্ত্রাধ্যায়ী পণ্ডিতগণ সমস্তে জানন্তি যে হরি নাম ব্যতীত জীবর গতি নাই, তথাপি সামান্য কর্ম মীমাংসার বশবর্তী হই চিত প্রবৃতি চরিতার্থ করিথায়। প্রাক্তন আধুনিক বাসনার চিত্ত প্রবৃত্তির জন্ম হয় বহু সৎসঙ্গ সদালোচনা ব্যতীত ଚିତ୍ତ ପ୍ରବୃତ୍ତିର ବଳ କମ୍ ହୁଏ ନା, କେବଳ ଯୁକ୍ତି ଜନିତ ବିବେକ କିଛି କରିପାରେ ନା। ଅଦେବ ଭକ୍ତି ମୀମାଂସାଗଣ ଲେଖିଛନ୍ତି, ଭକ୍ତି ରସାମୃତ ସିନ୍ଧୁରେ ଶ୍ରୀଲ ରୂପ ଗୋସ୍ୱାମୀ ଲେଖିଛନ୍ତି, ସ୍ୱଳ୍ପାପି ରୁଚିରେ ବସ୍ୟାତ ଭକ୍ତି ତତ୍ତ୍ୱାବମୋଧିକା ଯୁକ୍ତିସ୍ତୁ କେବଳ ନୈବ ଯଦସ୍ୟା ଅପ୍ରତିଷ୍ଠିତା। ଯେଉଁ ଜୀବର ହରିନାମରେ ସ୍ୱଳ୍ପ ରୁଚି ଅର୍ଥାତ୍ ଚିତ୍ତ ପ୍ରବୃତ୍ତି ହେଇଛି ସେ ଜୀବର ଭକ୍ତି ହଏ। କେବଳ ଯୁକ୍ତି ଦ୍ୱାରା କେବେ ହେଲେ ଭକ୍ତି ହୁଏ ନା। ବେଦରେ କେବଳ ଯୁକ୍ତିର ପ୍ରତିଷ୍ଠା କୀର୍ତ୍ତନ କରାଯାଇଛି। ମହାଭାରତରେ ଯୁଧିଷ୍ଠିର ମହାରାଜଙ୍କର କଥା ଅଛି, ତର୍କ ପ୍ରତିଷ୍ଠା ସୂତ୍ର ବିଭିନ୍ନ ନାଶ ମତ ନବୀନ ଏ କଳି କଳିତ ଆମର ପିଲା ଆମର ମତ ଆମର ମତ କଳିତ ବାହାଦୁରି ଦେଖେଇ ନିଜ ମତ ସ୍ଥାପନ କରିବାରେ ବଡ଼ ପ୍ରଚଣ୍ଡ ବଡ଼ ପ୍ରଚଣ୍ଡ ଏ କଳି ସେଥିପାଇଁ କୁହାଯାଇଛି। ବେଦ କେବଳ ଯୁକ୍ତିର ଅପ୍ରତିଷ୍ଠା କୀର୍ତ୍ତନ କରାଯାଇଛି, ପ୍ରତିଷ୍ଠା କରିପାରିବ ନା ଯୁକ୍ତି ପ୍ରଶ୍ନ କରି ବେଦ ସତ୍ୟ। କଳିହତ ଜୀବ ହରିନାମରେ ରୁଚି ସହଜରେ ହୁଏ ନା, ବିବେକ ଦ୍ୱାରା ସେମାନେ ଶୁଣିଥାନ୍ତି ହରେନ୍ନାମ 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 ଏଇବ କେବଳ କଳୌ ନାସ୍ତେଇବ 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 ଗତିରନ୍ୟଥା। ଯେତେବେଳେ ଚିତ୍ତ ପ୍ରବୃତ୍ତି ବେଶ୍ୟାଳୟକୁ ବା ମଦ୍ୟକୁ ବା ସୁବର୍ଣ୍ଣ ପ୍ରୟାସକୁ ଟାଣି ନିଏ, ସେତେବେଳେ କଳିହତ ଜୀବ କର୍ତ୍ତବ୍ୟମୂଢ଼ ହୋଇ ନିଜ ଚରିତ୍ରର ଦୋଷ ବଞ୍ଚାଇବାକୁ ଯାଇ ନାନା ପଥ ଅବଲମ୍ବନ କରେ, ନାନା ପଥ ଅବଲମ୍ବନ କରେ। ଯୁକ୍ତି ଦ୍ୱାରା ଦେଖେଇ ଦିଏ ଯେ କିୟତ ପରିମାଣରେ ମଦ୍ୟ ଓ ମାଂସ ଭୋଜନ ନ କରେ ବଳ କ୍ଷୟ ହେଇଯିବ, ଦୁର୍ବଳ ହେଇଯିବି, ବଳ ରକ୍ଷା ହବ ନା। ବେଶ୍ୟାଗମନ ଏ ତ ବାୟୋଲୋଜିକାଲ ନିଡ୍, ଏଇଟା ତ ଈଶ୍ୱରର ଦରକାର ଅଛି। ଏଇ ମାନବର ଆବଶ୍ୟକ ପାପ କାର୍ଯ୍ୟ ତାହା ନାନା ଭଙ୍ଗୀରେ କରିଥାଏ, ସେଥିପାଇଁ ତ ଯୋଜନା କରୁଛନ୍ତି। କଳିର ଚେଲା ଭୋଟ ପାଇକିରି ସରକାର ଗଢ଼ୁଛନ୍ତି, ଡେମୋକ୍ରେସି ଡେମୋକ୍ରେସି କରୁଛନ୍ତି କି ଡେମୋକ୍ରେସି କରୁଛନ୍ତି, ଏ ଯୋଜନା କରୁଛନ୍ତି, ଯୋଜନା କରୁଛନ୍ତି। ବେଶ୍ୟାଳୟ ଗମନର ଯୋଜନା, ମଧ୍ୟ ମାଂସ ସେବନର ମାଂସ ଭକ୍ଷଣର ଯୋଜନା, ସଳ ନିରୀହ ପଶୁକୁ ମାରିକି ତା ମାଂସ ଖାଇବାର ଯୋଜନା, ଆଉ ମଦ ପିଇବାର ଯୋଜନା, ହାଟରେ ଘାଟରେ ବାଟରେ ଚାରିଆଡ଼େ ମଦ ଦୋକାନ ଖୋଲିବ, ଆଉ ଏ ଯୋଜନା ହେଉଛି ଏଇଟା ଦରକାର ଅଛି। ଆଉ ବାପା ଦରକାର ଅଛି, ଦରକାର ଅଛି, ଦରକାର ଅଛି, ଏ ଯୋଜନା ହେଲା ଖାଇତ ପାଠଟା କେତେ ରଙ୍ଗରେ କେତେ ଭଙ୍ଗରେ କେତେ ଭଙ୍ଗିରେ, ଏ କଥାଟା ଆବଶ୍ୟକ ପାପ, ଏ ପାପ ଆବଶ୍ୟକ ଅଛି। ଆକଳିତ ପାପ କରିବ ତୁମକୁ ଛାଡ଼ି ଦେବ ନା ଆଜ୍ଞା, ହେଇ ସଂଗ୍ରହ କରୁଛି। ଏ କପଟ ଭକ୍ତି ଦେଖାଇ ଅର୍ଥ ସଂଗ୍ରହ କରି ହରିନାମ କୀର୍ତ୍ତନ ଯେ ଭଲ କର୍ମ ତାହା ଦେଖାଇ ହରି ସଂକୀର୍ତ୍ତନ ଦଳ ଗଢ଼ିକିରି କଳି ପଶୁଛି, ପୁଣି କଳି ପଶୁଛି କୀର୍ତ୍ତନ ଦଳ ଭିତରେ ମହାପ୍ରଭୁଙ୍କ ଆନ୍ଦୋଳନ ଭିତରେ। ଏ ତ କଳିର ଚେଲା, ଏ ତ କଳିର ଚେଲା, ମାଥା ମଡ଼ା ଖପନି ପାରା, ମାଥା ମଡ଼ା ଖପନି ପାରା, ସବୁଠୁ ମାଥା ମେ ଶିଖା ତିଳକ ମାଖା, ଗଲା ମେ ମାଲି ହାତ ମେ ଝୁଲା, ଏ ତ କଳିର ଚେଲା, ଏ ତ କଳିର ଚେଲା ବାପା, ଏ ତ କଳିର ଚେଲା, ନାଇଁ କଳିର ଚେଲା ତ ବହୁତ ଅଛନ୍ତି ବାପା। ସେ କଳି ପଶିଛି, ସେ କଳି ଦେଖିଲା ଆରେ ବାପା ମାରିଦେଲେ ରେ ମୋତେ, ଇଏ ତ ମୋତେ ମାରିଦେଲେ, ଇଏ ମହାପ୍ରଭୁ କେଉଁଠି ଆସିଲେ, ଇଏ ତ ମୋତେ ମାରି ସାରିଲେଣି, ଆଉ ଆମେ ବଞ୍ଚିବା କେମିତିକା, ତେଣୁ ଆମକୁ ଇଏ ବୈଷ୍ଣବ ହବା ପାଇଁ ପଡ଼ିବ, ନହେଲେ ତ ମୁଁ ମରିଗଲି, ଖେଇକିରି ମାରିଦେଲେଣି, ଖେଇକିରି ମାରିଦେଲେଣି, ଆଉ ଭାରି ଚଲାକ ଅଛି, କଳି କ'ଣ କମ୍ ଧୂର୍ତ୍ତ ଅଛି ନା, ଭାରି ଚଲାକ ଅଛି, କହିଲା ଠିକ୍ ଅଛି ଆମେ ବୈଷ୍ଣବ ହେଇଯିବା ଆଉ କ'ଣ, ଆମେ ତମ ସାଙ୍ଗରେ ମିଶିଯିବା ହରି କୀର୍ତ୍ତନ କରିବା ଆଉ କ'ଣ, ବେଟା ହରିଆ ହରିଆ ବୋ ମାଗୁର ମାଛର ଯୁବତୀ ସ୍ତ୍ରୀର ପୁଅ, ବେଟା ହରିଆ ହରିଆ ବୋ, କଳି ଶିଖିଲାଣି ପାଠ, ବଢ଼ିଆ ପାଠ ବାବା, ଆରେ ବେଟା ହରିଆ ହରିଆ ବୋଲ ମାଗୁର ମାଛର ଯୁବତୀ ସ୍ତ୍ରୀର, ଏଟା ତ ଦରକାର ଅଛି ନା, ଏଟା ଦରକାର, ଦିସ୍ ଇଜ୍ ନିଡ୍, ଦିସ୍ ଇଜ୍ ଏସେନ୍ସିଆଲ ସିନ୍ଫୁଲ୍ ଆକ୍ଟିଭିଟି, ଦିସ୍ ଇଜ୍ ଏସେନ୍ସିଆଲ essential sinful activity, how can I hurt sin, this is essential, ଖଳି ସେ ଭେଟା ହରିଆ ହରିଆ ବୋଲ ମାଘୁର ମାସର ଯୋଉ ଯୁବତୀ ସ୍ତ୍ରୀର କୋଲ ବେଟା ହରିଆ ହରିଆ ବୋଲଷ୍ଟାଣ୍ଡ ହରିଆ ହରିଆ ବୋଲ ଏ କଥା ଅଛି। ତେଣୁ କଳିକି ତୁମେ କମ୍ ଭାବିବ ନା ବାପା, କଳି ଏପରି କାର ଭାବରେ ଆସିକରି ପ୍ରବେଶ କରିଯାଉଛି ଯେ ତୁମେ କ'ଣ କରିବ ତା ଭିତରେ। ମହାପ୍ରଭୁଙ୍କର ଆନ୍ଦୋଳନ ଭିତରେ ପଶିଯାଉଛି, ମଥା ମାଡ଼ା କପୁନି ପାରା ମୁଣ୍ଡ ନଣ୍ଡା ହେଇଯାଉଛି, ଶିଖା ରଖିଦେଉଛି ଆଉ ହରନା ମାଳା ବି ଧରି ପକାଉଛି, ହରି ହରି କହୁଛି, ହରିଆ ହରିଆ ବୋଲ କହିଦେଉଛି, ହଁ କପୁନି ପିନ୍ଧିଦେଇଛି, ଗଳାରେ ମାଳି ବାନ୍ଧିଦେଇଛି, ସବୁ କରି ପକାଉଛି। କେଉଁଠି ସେ ଗୀତ ଅଛି କି? ହଁ ସେ ଗୋଟେ ସୁନ୍ଦର ଗୀତ, ହଁ ଆଚାର୍ଯ୍ୟ ଭକ୍ତିବିନୋଦ ଠାକୁର ଲେଖିଛନ୍ତି, ହଁ ଏ ତ କଳିର ଛେଳା, ଏ ତ କଳିର ଛେଳା, ହଁ ଏ ତ କଳିର ଛେଳା, କଳିର ଛେଳା, ହଁ ମାଥା ମେଡ଼ା କପନି ପର ତିଲକ ନାକେ ଗଲା ମାଲା, ଦେଖତେ ବୈଷ୍ଣବର ମତ, ଦେଖତେ ବୈଷ୍ଣବର ମତ, ହଁ ଆସଲ ଶାକ୍ତ କାଜର ବେଲା, ସହଜ ଭୋଜନ କରୁଛେନ ମା ସଙ୍ଗେ ଲୟ ପରେ ବେଲା, ଯୁବତୀ ସ୍ତ୍ରୀର କୋଲ ବେତା ହରିଆ ହରିଆ ବୋଲ, ହଁ ମାଗୁର ମାଛର ଝୋଲ ଯୁବତୀ ସ୍ତ୍ରୀର କୋଲ ବେତା ହରିଆ ହରିଆ ବୋଲ, ଏ ସହଜ ଭୋଜନ କରୁଛେ ମା ସଙ୍ଗେ ଲୟ ପରେ ବେଲା, ସଖି ଭାବେ ବଞ୍ଚେନ ତାର ସଖି ଭାବେ ବଞ୍ଚେନ ନିଜ ହୁଏ ନନ୍ଦ ଲାଲା, ନିଜ ନନ୍ଦ ଲାଲା ସଖି ଭାବେ ବଞ୍ଚନା, ନିଜ ହୁଏ ନନ୍ଦ ଲାଲା କୃଷ୍ଣ ଦାସର କଥାରେ ଚଲେ ମହାଜନ କିଏ ଦିଛେନ ସଲା, ନବରସିକ ଆପେନ ସାଜି ଖାଛେନ ଆବାର ମନ କଲା, ଭାଉଲ ବୋଲେ ଦୁହାଇ ଓ ଭାଇ ଦୂର କରେ ଲୀଳା ଖେଳା, ଏ ଓ ତ ଏ କଳିର ଚେଲା, ଇ କଳିର ଚେଲା ଅଛନ୍ତି, ଇ କଳି କାଣ୍ଡକୁ ତୁମେ ସହଜ ଭାବିବ ନା, ଇ କଳି ଇତକାର ଭାବରେ ପ୍ରବେଶ କରିଛି, ଇତି କାଣ୍ଡ କରି ସୁଦ୍ଧା ଇତି କଥା କରି ସୁଦ୍ଧା ତାର କବଳରୁ ରକ୍ଷା ପାଇପାରୁନା, ଇଟା କଥାଟା କୁହାଯାଉଛି। କେତେ ପ୍ରକାର କଥା, ହରିନାମ ସଂକୀର୍ତ୍ତନ ଦଳ ଗଢ଼ି ପ୍ଲେଗ ମହାମାରୀ ଅନ୍ୟାନ୍ୟ ପାପ ପ୍ରବୃତ୍ତିର ଉଦ୍ଦେଶ୍ୟରେ ସ୍ୱାର୍ଥ ସାଧକ ନଗର କୀର୍ତ୍ତନ ଆଦି କରୁଛି, କର୍ମୀଗଣ ଅର୍ଥପ୍ରଦ କର୍ମ କରି କୃଷ୍ଣାର୍ପଣ ମସ୍ତ ବୋଲି ଗୋଟାଏ କପଟ ପନ୍ଥା ବାହାର କରିଦେଇଛି, ହଁ କୃଷ୍ଣଙ୍କ ପାଇଁ ତ କରୁଛି ଏଟା କୃଷ୍ଣ କୃଷ୍ଣ, ପ୍ରତିଦିନ ଜଗତରେ ଏ ପ୍ରକାର କପଟ ପନ୍ଥା ଚାଲିଛି, କଳି ମାନେ କଳହ ଦ୍ୱନ୍ଦ୍ୱ କାପଟ୍ୟ, କଳି ଏ ସମସ୍ତ ଉତ୍ପାତର ମୂଳ, ଯେଉଁମାନେ କଳିକୁ ଏଡ଼େଇ ପାରିବେ ସେଇମାନେ ଶୁଦ୍ଧ ବୈଷ୍ଣବ ହେବେ, ନଚେତ ସହଜ କଥା ପଡ଼ିନି, ସେ କଥା ଏଠି କୁହାଯାଉଛି। ସେ କଥା ଏଠି କହିଲେ ସେ ଦା ଡୋଣ୍ଟ ବି ଆଗ୍ରିଭ ବାଇ ମାଇ ଓନ୍ ଏନର୍ଜି ଆଇ ସାଲ୍ ବିଲ୍ଡର୍ ଦି ଡିମନ୍ସ ବାଇ କ୍ରିଏଟିଂ କ୍ୱାରଲ୍ ଏମଂ ଦେମ୍, କ୍ରିଏଟିଂ କ୍ୱାରଲ୍ ଏମଂ ଦେମ୍ ଶିଖା ତିଲକ, ହଁ ତିଲକ ନାକେ ଗଲା ମାଲା ପୁଟନ କାଣ୍ଠି ଆଣ୍ଡ ହାତ ମେ ଝୁଲା ଚାଣ୍ଟିଂ ବିଟ୍ ଇନ୍ ହ୍ୟାଣ୍ଡସ ଗ୍ରେନ୍ଷ୍ଟାଣ୍ଡ ଆଉଟଲି ଦେଖତେ ବୈଷ୍ଣବ ମତ ଆଉଟଲି ବୈଷ୍ଣବ ୟେସ୍ ୟେସ୍ ଅର୍ ଡିଜ ହେଇଟ ପୁଟନ ଶିଖା ତିଲକ ମାଖା ପୁଟନ ତିଲକ ଗଲା ମାଲା ଆତ୍ମେ ଝୁଲା ଅଲ୍ ଦିସ୍ ଥିଙ୍ଗସ ଦେଖତେ ବୈଷ୍ଣବ ମତ ଆସଲ ସତ୍ୟ ସାକ୍ତ କାଦେର ବେଲା ସହଜ ଭୋଜନ କରୁଛେ ମା ସଙ୍ଗେ ଲୟ ପରେର ବେଲା ଇ ସହଜିଆ ଇ ସହଜିଆ ସହଜ ଭୋଜନ କରୁଛେ ଅଣ୍ଡରଷ୍ଟାଣ୍ଡ ହ୍ୱାଟ ଇଜ ହିଜ ମଟ ଡୁ ଅଣ୍ଡରଷ୍ଟାଣ୍ଡ ହି ସେଜ ସଚ୍ ଏ ଡୁପ୍ଲିସିୟସ ପର୍ସନ ସଚ୍ ବୈଷ୍ଣବ ଦେ ଆର୍ ଇ ସହଜିଆ ଆଉଲ ବାଉଲ କାଉଲ ଗୌରାଙ୍ଗ ନାଗରିକ ଥର୍ଟିନ ଥର୍ଟିନ ଅପର ସମ୍ପ୍ରଦାୟ ଯା ଦେ ଆର୍ ଇନ୍ ବୈଷ୍ଣବ ସମ୍ପ୍ରଦାୟ ଦେ ଗ୍ରୋ ଅପ୍ ଆଫ୍ଟର ଡିସ୍ଆପିୟରେନ୍ସ ଅଫ୍ ମହାପ୍ରଭୁ ଦେ ନେଭର ଷ୍ଟ୍ରିକ୍ଟ ଦେ ନେଭର ଫଲୋ ଦିସ୍ ରେଗୁଲେଟରି ପ୍ରିନ୍ସିପଲ୍ସ ଦେ ସେ ହ୍ୱାଟ ଇଜ୍ ଦିସ୍ ହ୍ୱାଟ ଇଜ୍ ନିଡ୍ ଆରେ ବାବା ଚାଟ ହରି 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 ମାଗୁର ମାସ ଦଲ ଯୁବ ସ୍ତ୍ରୀର କୋଲ ବେଟା ହରିଆ ହରିଆ ୟୋ ଇଟ୍ ଫିସ୍ ୱାନ୍ ଟାଇପ୍ ଅଫ୍ ଫିସ୍ ଦ୍ୟାଟ୍ ୱିଜ୍ ମାଗୁର ମାସ ଇଜ୍ ଭେରି ସ୍ୱିଟ୍ মাগুর মাছ, মাগুর মাছের ঝোল, হ্যাঁ, যুব স্ত্রীর কোল, এনজয় সেক্স, হ্যাঁ, যে উদ্দেশ্যে ভগবান রজনী শেষ, ভগবান রজনী, হ্যাঁ, ইউরশিপ সেক্স, ইউরশিপ সেক্স, জাস্ট নাও আই উইল গিভ ইউ গড, জাস্ট নাও, এনজয় সেক্স, ওরশিপ সেক্স, এনজয় সেক্স, জাস্ট নাও আই উইল গিভ ইউ গড, সো সো মেনি ফলোস, ইয়েস, ভেরি, ভগবান নস, ভগবান রজনী, ইয়েস, but he is so strict, no illicit sex, no visiting meeting, no intoxication, no gambling. Wow, what is this nonsense? That this Vaishnavas come, Sahaji has, hey, you eat fish, you enjoy sex, a young girl, and chant Hare Krishna, Hare Krishna, that's okay, okay. Magur Masar Jhol Jivati Sri Rokol Beta Horiya Horiya, that is their motto. That is says, yeah, এত কলির চেলা সহজ ভজন করছেন মান সঙ্গে লয় পরের বেলা understand দেশে ভক্তিবিনোদ ঠাকুর আছে সখি ভাবে করছেন তারে ভজছেন তারে নিজ হয় নন্দ লালা ও ইয়েস দিস নাইস লুকিং গার্ল অল রাইট লেট মি প্রিচ হার অ্যান্ড মেক হার ভক্ত কৃষ্ণ কংস নাইস লুকিং গার্ল very young girl, very nice. Then, let me preach. So he preached. You develop, you become bhakta. Do this bhajan, Hare Krishna. Then you'll become sakhi. Do you understand? You're sakhi, a bradhani. And I am Nanda Lala. I am son of Nanda Maharaj. Then we both will do bhajan. Both will do nice bhajan. This is called chela. Illicit sex, you understand? This is it. So, Kibabe Bhochantare Nijahoy Nandalala. That Bhaktivinoda Thakur has said. So, as a landlord, wealthy person, and he had one young son, some 24, 25 years old son, you understand? He became mad. He became mad, you understand? He became mad. Very, very well educated son, yes. Wealthy person, son of a wealthy person, landlord, son, very handsome looking boy, but became mad. So he consulted many doctors, some treatments, but there no result. At last, doctors say, you bring a prostitute. He wants sex, otherwise he cannot cure. You see, this is biological need, the doctors say. Otherwise his madness won't go. I have seen it. You understand, Jagadatma?